ମୋର ନାମ ପ୍ରଭାସିନୀ ସିଂ, ମୁଁ ୱାର୍ଡ଼ ନମ୍ବର 49 ବରମୁଣ୍ଡାର ମା ମଙ୍ଗଳା SHGର ସେକ୍ରେଟେରୀ ଅଟେ। ମୁଁ ଗୋଟିଏ କବିତା ଲେଖିଛି, ତାର ନାମ ହେଲା ଗ୍ରୀଷ୍ମର କରାଳ ରୂପ। ଗ୍ରୀଷ୍ମ, ବର୍ଷା ଆଉ ଶରତ, ହେମନ୍ତ, ଶୀତ, ବସନ୍ତର ସୁନ୍ଦର ନାମ, ଯାହା ପରେ ଯିଏ ପାଦ ତାପି ଦେଇ ଆରମ୍ଭ କରନ୍ତି ଆପଣା କାମ। ଚାତକ ପରିକା ଅନାଇ ଥାନ୍ତି ପୃଥିବୀ ବକ୍ଷରେ ପ୍ରାଣୀ ସକଳ, ହେଲେ କିଏ ଜାଣିଥାଏ ଋତୁ ସାଥେ ଆସେ ଫାଟି ଆଁ କରି ମହାକରାଳ। ପଲ୍ଲବିତ ଧରା କରି ଛାରକାର, କାଳ ବୈଶାଖୀର ତାଣ୍ଡବ ସହି, ସବୁଜ ବନାନୀ ହୁଏ ହିନିମାନି, ସେ କଥା ତୁଣ୍ଡରେ କହି ନୁହଁ। ଆଗାମୀ ଦିନରେ ଗ୍ରୀଷ୍ମର ଧାରା ତାଣ୍ଡବ ରଚିବ ଅସହ୍ୟ ହୋଇ, କାଳ ଛଞ୍ଚାଣର ପଞ୍ଜାରୁ କେମିତି ବଞ୍ଚିବାର ବାଟ ଖୋଜରେ ଭାଇ। ଅଗ୍ନି ବର୍ଷା ହୁଏ ସାରା ଦିନ, ପୁଣି ପଥର ପଥିକ ନପାରେ ଚାଲି, ଜୀବନ ଜୀବିକା ହୁଏ ଦୁର୍ବିସହ, ସଂସାରଟା ପୁରା ଯାଏ ଦୋହଲି। କରେ ସଚେତନ ହେ ମାନବ ଗଣ, ଜଙ୍ଗଲକୁ ଏବେ ଦିଅ ସୁରକ୍ଷା, ଗଛ ଥିଲେ ସିନା କଂକ୍ରିଟ ରାସ୍ତାରେ ଯନ୍ତ୍ରଣାରୁ ଟିକେ ପାଇବ ରକ୍ଷା। ଘରେ ଘରେ ଗାଡ଼ି ବଢ଼ି ତ ଗଲାଣି, ବିଷମୟ ହୁଏ ପବନ ପାଣି, ନିଜ ତ ନିଜର ଶତ୍ରୁ ବଢ଼ାଇଛ, ଅନ୍ୟର ଦୋଷ ପୁଣି ବସୁ ବଖାଣି। ଚାରିଆଡ଼େ କୋଠା ମାଳ ମାଳ ଗାଡ଼ି, କଂକ୍ରିଟର ପଥ ତିଆରି କରି, ଅଧି ନିଆଁ ଝଡ଼ ବରସାର ଧାର, ତାଡ଼ନାରୁ କିବା ଯିବା ବାହାରି। ବଞ୍ଚିବାକୁ ଯଦି ଇଚ୍ଛା ଅଛି ବାବୁ, ବୃକ୍ଷଲତା ଜଳ ମୃତ୍ତିକା କ୍ଷୟ, ପ୍ଲାଷ୍ଟିକ ବର୍ଜନ ଛାଡ଼ି ଧୂମ୍ରପାନ, ଜୀବନ ପଥରେ ହୁଅ ବିଜୟ। ଈଶ୍ୱରଙ୍କ ସୃଷ୍ଟି ରକ୍ଷା କରିବାକୁ ମଣିଷମାନଙ୍କୁ ଦିଅ ବୁଝାଇ, ଆଗାମୀ ଦିନରେ କଷ୍ଟ ଯନ୍ତ୍ରଣାକୁ ଦୂରେଇବା ଆମେ ଏକାଠି ହୋଇ।